ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ବିଶେଷତ୍ୱ ଆୟ କହିଲେ ରାଷ୍ଟ୍ରପତି। କଣ୍ଟିଲୋ ନୀଳମାଧବଙ୍କର ଦର୍ଶନ କଲେ। ଚିଟ୍ଫଣ୍ଡ ଜମାକାରୀଙ୍କର ଟଙ୍କା ଫେରାବାର ଲାଗି ତିଆରି କରାଯାଉଛି ନୂଆ ନିର୍ଦ୍ଦେଶାବଳୀ। ସ୍ମାର୍ଟ ମିଟର ଥି 2 କିଲୋୱାଟ ତକ ବିଜୁଳି ଉପରେ ନାଇଁ ପଡ଼େ ଭଡ଼ା। ଆଉ ଯକ୍ଷ୍ମା ରୋଗର ସାମାଜିକ ଆଉ ଅର୍ଥନୈତିକ ପ୍ରଭାବ ବାବଦେ ସଚେତନ କରିବା ଲାଗି ପାଳନ କରାଯାଉଛି ବିଶ୍ୱ ଯକ୍ଷ୍ମା ଦିବସ। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ବିଶେଷତ୍ୱ ଆୟ ଆଉ ପ୍ରକୃତି ପୂଜା ଆଦିବାସୀମାନଙ୍କର ଜୀବନଶୈଳୀର ଅଭିନ୍ନ ଅଙ୍ଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଆଜି ଦିନିକିଆ ଓଡ଼ିଶା ଗସ୍ତ ଥି ଆସିକରି ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ନୀଳମାଧବଙ୍କର ଦର୍ଶନ କରବାର ଉତ୍ରୁ ଜିଲ୍ଲା କାଳିଆପଲ୍ଲୀ ଗାଁ ନ ହୋଇଥିବା ଭାରତୀୟ ବିଶ୍ୱାବସୁ ସବର ସମାଜର ବାର୍ଷିକ ଉତ୍ସବ ଥି ରାଷ୍ଟ୍ରପତି ଯୋଗ ଦେଇଛନ୍। ଏଥି ଉଦ୍ବୋଧନ ଦେଇକରି ଶ୍ରୀମତୀ ମୁର୍ମୁ କହିଛନ୍, ଆଦିବାସୀମାନେ ଜଙ୍ଗଲ ଗଛ ଲତାକେ ଦେବତା ଭାବେ ମାନସନ୍। ଆଦିବାସୀଙ୍କର ପୂଜାଠାନ କହିଲେ ଗଛ ତଲ୍କେ ହିଁ ବୁଝାସି। ମହାପ୍ରଭୁ ଜଗନ୍ନାଥଙ୍କର ଆଦିପୀଠ ଆଉ ନୀଳମାଧବଙ୍କର ପହିଲା ପୂଜକ ବିଶ୍ୱାବସୁଙ୍କର ମାଟିକେ ଆସିକରି ସେ ଧନ୍ୟ ହୋଇଛନ୍ ବୋଲି ରାଷ୍ଟ୍ରପତି କହିଛନ୍।
ଜଗନ୍ନାଥଙ୍କୁ ତ ଦାରୁବ୍ରହ୍ମ କୁହାଯାଏ। ଆମେ ଯଦି ପୁରା ପୃଥିବୀ ବୁଲି ଆସିବା, କେବଳ ଜଗନ୍ନାଥ ହିଁ ଦାରୁବ୍ରହ୍ମ। ପଞ୍ଚତତ୍ତ୍ୱରେ ମନୁଷ୍ୟ ଯେପରି ତିଆରି, ଦାରୁବ୍ରହ୍ମ ଜଗନ୍ନାଥ ମଧ୍ୟ ପଞ୍ଚତତ୍ତ୍ୱରେ ହିଁ ତିଆରି କାଷ୍ଠର ମୂର୍ତ୍ତି। ଜଗନ୍ନାଥ ମଧ୍ୟ ଦାରୁ ରୂପରେ ପୂଜିତ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଭାଷାରେ, ଭାରତର ପ୍ରତିବୃକ୍ଷ କଳ୍ପବଟ, ତ ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ। ତେଣୁ ଜଗନ୍ନାଥ ଚାରି ଧାମରେ ରହିଛନ୍ତି, ଚାରିପଟେ ରହିଛନ୍ତି, ଘରେ ଘରେ ରହିଛନ୍ତି, ଗାଁ ଗାଁରେ ରହିଛନ୍ତି।
ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି ଆଦିବାସୀ ସଂସ୍କୃତି ଆଉ ପରମ୍ପରା ସଂରକ୍ଷଣ, ପ୍ରଚାର ପ୍ରସାର ଆଉ ସର୍ବାଙ୍ଗୀନ ବିକାଶ ଦିଗେ ବିଶ୍ୱବସୁ ସବର ସମାଜର ଚେରିଷ୍ଟାକେ ବାର୍ଷିକ ଉତ୍ସବ ଥି ଯୋଗ ଦେଇକରି ପ୍ରଶଂସା କରିଛନ୍। ସେନ୍ତା ଆଦିବାସୀ ଆଉ ଜନଜାତି ଆଉ ସେମାନଙ୍କର ଉଚ୍ଚ ପରମ୍ପରାର ସୁରକ୍ଷା ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସଭାପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ 2 ନମ୍ବର ଖେପ୍ର 11 ନମ୍ବର ଦିନେ ଆଜି ଗୃହନ ବିରୋଧୀ ସଦସ୍ୟମାନଙ୍କର କିଲ୍ଲାଗଗା ଲାଗି ସକାଳବେଳା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ମହିଳା ସୁରକ୍ଷା ପ୍ରସଙ୍ଗ ଆଉ ବିଜେଡି ସଦସ୍ୟମାନେ ପଛୁଆ ବର୍ଗ ଆଉ ଶିକ୍ଷା ନିଯୁକ୍ତି କ୍ଷେତ୍ରଥି 27% ସଂରକ୍ଷଣ ଦାବିଥି ହୋହାଲ୍ଲା କରିଥିଲେ। ଗୃହ କାର୍ଯ୍ୟଥି ବାରମ୍ଭାର ବାଧା ହେବାନୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ବାରବାର ମୁଲତବୀ କରିଥିଲେ। ଜମାକାରୀମାନଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରାବାର ଲାଗି ନୂଆ ନିର୍ଦ୍ଦେଶାବଳୀ ତିଆରି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜି ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଏପତକ 96,474 କ୍ଷତିଗ୍ରସ୍ତ ଜମାକାରୀଙ୍କୁ 45,96,00,000 ଟଙ୍କା ଫେରାଯାଇଛି। ବାକି ଲୋକ ଟଙ୍କା ଫେରାବାର ଲାଗି ତୁର୍ତ୍ତି ପଦକ୍ଷେପ ନିଆଯିବା, ଟଙ୍କା ଫେରାବାର ପ୍ରକ୍ରିୟାକେ ରାଜ୍ୟ ସରକାର ଆହୁରି ସରଳ କରିବେ, ଏଥିଲାଗି ନୂଆ ନିର୍ଦ୍ଦେଶାବଳୀ ତିଆରି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଉ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତର ଥି ମୁଖ୍ୟମନ୍ତ୍ରୀ କହିଛନ୍, ଦୁର୍ନୀତି ବିରୋଧୀ ରାଜ୍ୟ ସରକାର ଶୂନ୍ୟ ସହନଶୀଲ ନୀତି ଜାରି ରଖିଛନ୍। ଗଲା 5 ବର୍ଷ ଭିତରେ ଦୁର୍ନୀତି ନ ସମ୍ପୃକ୍ତ ଅଭିଯୋଗ ଥି 159 ସରକାରୀ ଅଧିକାରୀ ବିଦା ହୋଇଛନ୍। ସେମାନଙ୍କର ଭିତରେ 120 ଜଣଙ୍କୁ ଚାକିରି ନୁ ବାହାର କରାଯାଇଛି, 39 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେନ୍ତା 59,47,84,981 ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାନ କହିଛନ୍। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଆଇବା ବୁଧବାର ଦିନ ଶପଥ ନେବେ। ସକାଳର 10 ବଜେ ହାଇକୋର୍ଟ ପରିସନ୍ନ ହେବାରକେ ଥିବାର ଖାସ୍ କାର୍ଯ୍ୟକ୍ରମ ଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାବେ। ଶ୍ରୀ ଟଣ୍ଡନ ଇହାଦେ କୋଲକାତା ହାଇକୋର୍ଟର ବିଚାରପତି ଦାୟିତ୍ୱଥି ଅଛନ୍। ଗଲା 6 ତାରିଖ ଦିନ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇପାରକେ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ସାଂସଦମାନଙ୍କର ଦରମା 1,00,000 ରୁ 1,20,000 ଟଙ୍କାକେ ବଢ଼େଇଛନ୍। ଇତାର ସହିତ ସେମାନଙ୍କର ଦୈନିକ ଭତ୍ତା 2,000 ରୁ 2,500 ଟଙ୍କାକେ ବଢ଼େଇଛନ୍। ସେନ୍ତା ଆଘର ସାଂସଦମାନଙ୍କର ପେନ୍ସନ୍ 25,000 ରୁ 31,000 ବଢ଼େଇଛନ୍। 2023 ଏପ୍ରିଲ୍ 1 ତାରିଖ ଇସବୁ ଭତ୍ତା ନିୟମ ପିଛିଲା ଭାବେ ଲାଗୁ ହେବା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଉପଭୋକ୍ତାମାନଙ୍କର ସ୍ଥାୟୀ ଆଉ ସୁସ୍ଥ ଜୀବନଶୈଳୀ ଲାଗି 1983 ଫି ବଛର ଆଜି ଦିନେ ଏ ଦିବସ ପାଳନ କରାଯାଉଛି। ଉପଭୋକ୍ତାମାନଙ୍କର ପସନ୍ଦକେ ସମ୍ମାନ ଦେବାର ଆଉ ସେମାନଙ୍କର ମୌଳିକ ଅଧିକାରକେ ସୁରକ୍ଷିତ ରଖବାର ଲାଗି ସଚେତନ କରବାର ଉପରେ ଜୋର୍ ଦିଆଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛି, ସ୍ଥାୟୀ ଜୀବନଶୈଳୀ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ପରିବର୍ତ୍ତନ। ଦେଶେ 2024-25 ଆର୍ଥିକ ବର୍ଷରେ ଭିନ୍ ଭିନ୍ କେନ୍ଦ୍ର ଆଉ ରାଜ୍ୟସ୍ତରୀୟ ଉପଭୋକ୍ତା ଅଧିକାର ବାବଦ ସଂସ୍ଥାମାନଙ୍କୁ ବରକସ କରବାର ଲାଗି 32 5.68 crore ଅତ୍କା ଟଙ୍କାର ବ୍ୟବରାତ କରାଯାଇଥିଲା। ଇ ଦାଖଲ ପୋର୍ଟାଲ ଜରିଏ ଉପଭୋକ୍ତାମାନଙ୍କର ଭିନ୍ ଭିନ୍ ସମସ୍ୟାର ସମାଧାନ ଲାଗି ସରକାରଙ୍କ ତରଫ କଡ଼ା ପଦକ୍ଷେପ ନିଆଯାଉଛି। ଇ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପଭୋକ୍ତା ସୁରକ୍ଷା ଆନ୍ଦୋଳନକେ ବରକସ କରବା ଲାଗି ଆହ୍ୱାନ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସି 2 kW ତକ୍ ବିଜୁଳି ଉପରେ ସ୍କାର୍ଟ ମିଟରଥି ରେଣ୍ଟ ଛାଡ଼ ଲାଗି ଘୋଷଣା କରିଛି। ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରଥି ଆଘର ବାଗି 4% ରିହାତି ରହିଛେ। ଇତାର ଛଡ଼ା ବିଜୁଳି ଟାରିଫ୍ଥି କେନ୍ସି ପ୍ରକାରର ପରିବର୍ତ୍ତନ ନାଇଁ କରାଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉତ୍ତରୁ ଓଇଆର୍ସି ଇ ଘୋଷଣା କରିଥିବାର ଜଣାପଡ଼ିଛି। ଯକ୍ଷ୍ମା ରୋଗର ପ୍ରଭାବ ବାବଦେ ଲୋକ ସଚେତନ କରବାର ଆଉ ଇତାର ସାମାଜିକ ଆଉ ଅର୍ଥନୈତିକ ପ୍ରଭାବ ବାବଦେ ସଚେତନ କରିକି ରୋଗର ମୁକାବିଲା ଲାଗି ହେଉଥିବା ଚେଷ୍ଟାକେ ତହକାବାର ଉଦ୍ଦେଶ୍ୟ ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି। 1882 ଡକ୍ଟର ରବର୍ଟ କୋଚ୍ ଯକ୍ଷ୍ମା ଭୂତାଣୁ ଆବିଷ୍କାର କରବାର ବାର୍ଷିକୀକେ ଆଜି ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ହେଉଛେ ଆମେ ଯକ୍ଷ୍ମାକେ ମୂଲୁ ଶେଷ କରିପାରମା ଆଉ ଇଥିଲାଗି ପ୍ରତିଶ୍ରତିବଦ୍ଧ ହୋଇପାରମା। 2030 ତକ୍ ପୃଥିନୁ ଯକ୍ଷ୍ମା ଦୂର କରବାର ଲାଗି ମିଲିତ ଜାତିସଂଘ ଲକ୍ଷ୍ୟ ରଖିଥିବାର ବେଳେ 5 ଆଗନୁ 2025 ଭିତରେ ଭାରତକେ ଯକ୍ଷ୍ମାମୁକ୍ତ କରବାର ଲାଗି କେନ୍ଦ୍ର ସରକାର ଖାସ୍ ଅଭିଯାନମାନ ମୂଲ କରିଛନ୍। ଇଥିଲାଗି କେନ୍ଦ୍ର ସରକାର ଗଲା ବଛର December 7-March 17 ତକ୍ 100 ଦିନିଆ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ କରିଥିଲେ। ରାଜ୍ୟକେ ଇ ବଛର ତକ୍ ଯକ୍ଷ୍ମାମୁକ୍ତ କରବାର ଲକ୍ଷ୍ୟ ରଖାଯାଇଛେ। ରାଜ୍ୟର 6794 ଗ୍ରାମ ପଞ୍ଚାୟତକେ ଯକ୍ଷ୍ମାମୁକ୍ତ କରବାର ଲାଗି କାର୍ଯ୍ୟକ୍ରମ ମୂଲ ହୋଇଛି। 2022 1,00,000 ଲୋକଙ୍କ ଭିତରୁ 568 ଜଣ ଯକ୍ଷ୍ମା ସଂକ୍ରମିତ ହୋଇଥିବା ବେଳେ ଗଲା ବଛର ଇଟା କମିକରି 428 ପହଞ୍ଚିଛେ। ଯକ୍ଷ୍ମା ରୋଗଥି ଜୀବନ ଯାଉଥିବା ଲୋକଙ୍କ ହାର ବିଲ୍ 4% କମିଥିବା ଜଣାପଡ଼ିଛି। ନିକ୍ଷୟ ପୋଷଣ ଯୋଜନାଥି ଯକ୍ଷ୍ମା ରୋଗୀମାନଙ୍କର ପୁଷ୍ଟିକର ଖାଇବାର ଦରବ ଲାଗି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉଛି। ରାଜ୍ୟର ପାଖାପାଖି ସବୁ ହାସ୍ପାତାଲର ଟ୍ରୁନାଟ୍ ମେସିନ୍ଥି ଯକ୍ଷ୍ମା ପରୀକ୍ଷା କରାଯାଇକରି ରୋଗୀମାନଙ୍କୁ ମାହାଲିଆ ଚିକିତ୍ସା ଯୋଗାଇ ଦିଆଯାଉଛି। ସମ୍ବଲପୁର ଜିଲ୍ଲାର କାର୍ଯ୍ୟକାରୀ ହୋଇଥିବା 100 ଦିନିଆ ଯକ୍ଷ୍ମା ଅଭିଯାନ ବାବଦେ ନୋଡାଲ ଅଧିକାରୀ ଡାକ୍ତର ସଞ୍ଜୀବ ତିରିଆ କହିଛନ୍।
ଆଉ ତାକୁ ଆଡପ୍ଟ କରାଯାଇଛି ଯେଉଁଟା ମାନେ ଆପଣଙ୍କ ନିଖୋଜ ମିତ୍ର ଦ୍ୱାରା ସେଟା 1140 ଲୋକେ ଆମେ ଦେଇଛୁ। ଆଉ 1243 ମାନେ 1140 ଲୋକେ ଆମେ ଦେଇଛୁ ନିଖୋଜ ମିତ୍ର। ତ ନିଖୋଜ ମିତ୍ର ହେଉଛି ଆପଣଙ୍କର ନ୍ୟୁଟ୍ରିସନ ସପୋର୍ଟ, ଏଟା ହେଉଛି ମାନେ ଏନି ରିପ୍ରେଜେଣ୍ଟେଟିଭ ଯେମିତି ପଲିଟିକାଲ ଲିଡର୍ସ ଅଛନ୍ତି, କର୍ପୋରେଟ ସେକ୍ଟର ଅଛନ୍ତି, ଆମର 4 ମାନେ ଅଛନ୍ତି MCL, USW, ଆଦିତ୍ୟ ବିର୍ଲା, ହିନ୍ଦାଲକୋ, ଏମାନଙ୍କୁ ଥ୍ରୁରେ ମାନେ
2 ବିଏଡ୍ ଏମ୍ଏଡ୍ ବିଏଚ୍ଇଡି ପାଠ୍ୟକ୍ରମଥି ନାଁ ଲେଖା ପ୍ରବେଶିକା ପରୀକ୍ଷା ଲାଗି ଆଜିଠାନୁ ଆବେଦନ ପ୍ରକ୍ରିୟା ମୂଲ ହୋଇଛି। April 10 ତକ୍ ଇଟା ଚାଲବା। ଆବେଦନଥି କେନ୍ସି ଭୁଲ ଥିଲେ April 11 ଦିନ ବଦଲା ଯାଇପାରବା। ସେନ୍ତା May 23 ଏଡ୍ମିଟ୍ କାର୍ଡ ବାହାରିବା ଆଉ June 1 ଦିନ ବିଏଡ୍ ଆଉ ବିଏଚ୍ଏଡ୍ର ପ୍ରବେଶିକା ପରୀକ୍ଷା ହେବା। ସେନ୍ତା ଏମ୍ଏଡ୍ ଲାଗି ପ୍ରବେଶିକା ପରୀକ୍ଷା June 4 ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନେ ମିଲିତ ଜନଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ନାକ୍ଟିଡେଉଲ ବ୍ଲକ୍ଠାରେ ହୋଇଥିବା ଜନଶୁଣାଣି ଶିବିରଥି 62 ଅଭିଯୋଗ ଆଗତ ହୋଇଥିଲା। ସେଥିଭିତରୁ 5 ତୁର୍ତ୍ତି ସମାଧାନ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଥି 125 ଅଭିଯୋଗ ଦାଖଲ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅଭିଯୋଗ ଶୁଣାଣି ହୋଇଯାଇଛି। ଇନ 106 ଅଭିଯୋଗ ଶୁଣାଣି କରାଯାଇଥିଲା। ଏହି ଅବସରରେ 84 ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ୱୀକୃତି ପଟ୍ଟା, 3 ଗୋଷ୍ଠୀକେ ପଟ୍ଟା ଆ 7 ଗୋଷ୍ଠୀକେ ଜଙ୍ଗଲ ସମ୍ବଳ ଅଧିକାର ପଟ୍ଟା ଦିଆଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ରମ୍ଭେଇ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ହୋଇଥିବା ଶିବିରଥି 34 ଅଭିଯୋଗ ଆସିଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କର 37 ଅଭିଯୋଗ ଆସିଥିବାର ବେଲ୍କେ 7 ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରବାର ଲାଗି ଜିଲ୍ଲାପାଳ ଆର୍ ଏସ୍ପିମାନେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର ସମୁଦ୍ର ଖଣିର ଇଲାକାର କେତେଟା ଜାଗାନ ଆଇବା କାଲି ତକ୍ ହାଲ୍କାନୁ ମଧ୍ୟମ ଧୁକାଗଡ଼ି ସଙ୍ଗେ ବର୍ଷା ହୋଇପାରେ। ଏହି ସମୟଥି ଘଡ଼ଘଡ଼ି ସାଙ୍ଗେ ଧୁକାଗଡ଼ି ଆର୍ ବର୍ଷା ହୋଇପାରେ ବୋଲି ସମୁଦ୍ର ଖଣିର 13 ଜିଲ୍ଲା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ବାକି ଇଲାକାନ ପାଗ ସୁଖା ରହିବା। ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ବିଶେଷତ୍ୱ ଆଏ କହିଲେ ରାଷ୍ଟ୍ରପତି। ଚିଟ୍ଫଣ୍ଡ ଜମାକାରୀଙ୍କ ଟଙ୍କା ଫେରାଇବା ଲାଗି ତିଆରି କରାଯାଉଛି ନୂଆ ନିର୍ଦ୍ଦେଶାବଳୀ। ଆଉ ଯକ୍ଷ୍ମା ରୋଗର ସାମାଜିକ ଆଉ ଅର୍ଥନୈତିକ ପ୍ରଭାବ ବାବେ ସଚେତନ କରାବାର ଲାଗି ପାଳନ କରାଯାଉଛି ବିଶ୍ୱ ଯକ୍ଷ୍ମା ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।